भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीय स्कंद षोडशोध्याय श्लोक सोळ ऋषय उचु भयं भगवान् भगवान् विद्मस्तवा देवा चिकित्सितं कृतो मे अनुग्रहस्येति जात अध्यक्षा प्रवाससे ना वयं भगवान् तव देवा चिकित्सितं ऋतो मे अनुग्रहस्येति यदक्ष प्रवाससे ना वयं भगवान् विद्मः तव देवा चिकित्सितं कृतो मे अनुग्रहस्येति यदक्ष प्रवाससे तव देवा चिकित्सितं ऋतु मे अनुग्रहस्येति यदक्ष प्रवाससे ना वयं भगवान् विद्मः तव देवा चिकित्सितं ऋतु मे अनुग्रहस्येति यदक्ष प्रवाससे ना वयं भगवान् विद्मः तव देवा चिकित्सितं ऋतु मे अनुग्रहस्येति यदक्ष प्रवाससे ना वयं भगवान् विद्मः तव देवा चिकित्सितं ऋतु मे अनुग्रहस्येति धन्यवाद ऋषय मुनिगण ऋचु पहले ना नहीं भयं आमे मने भगवान हे भगवान विद्मः जानिबा तब आपण कर देव हे भगवान चिकित्सितम आपण अनुमान कर कौन चाहूँगी कूत करा जाइबा मी मो प्रति अनुग्रह च एवं इति विभाव रे जत जहा अध्यक्ष परम शासक प्रभास से अर्पण कहती अनुवाद मुनिगण पचारी कुमार कहले हे भगवान जदिओ आपण सर्वेश्वर तथापि आपणकर कौन अभिप्राय आम मैंने जापना आपण आम मान प्रति अनुग्रह प्रदर्शन कर सत्य जपरि आम मैंने आपण किसी भल कम कर मुनिगण बुझिपारे जे सर्वेश्वर भगवान एक प्रकार कथा कहते सत्य जपरि से किसी भूल कर पकड़ भगवान कथा को बुझा से मन पक्ष बड़ कष्ट ସେମାନେ କିନ୍ତୁ ବୁଝିପାରିଲେ ଯେ ଭଗବାନ ସେମାନଙ୍କ ପ୍ରତି ସମସ୍ତ କୃପା ବା ଅନୁଗ୍ରହ ପ୍ରଦର୍ଶନ କରିବା ନିମିତ୍ତ ଏପରି ବିନୀତ ଭାବେ କଥା କହୁଛନ୍ତି। ସର୍ବପ୍ରଥମେ ଅଧ୍ୟକ୍ଷ କୃପା ପ୍ରତାପରେ ମୋର ପ୍ରଣତ ନିବେଦନ କରି ଆଜି ଆମେ ତୃତୀୟ ସ୍କନ୍ଧ ଷୋଳ ଶ୍ରଦ୍ଧା ଶ୍ଳୋକ ଷୋହଳ ଉପରେ ଆଲୋଚନା କରିବା। ଚାରି କୁମାର ଏମାନଙ୍କୁ ଋଷି ବୋଲି କୁହାଯାଉଛି। ଋଷି ମହାଭାରତ ଋଷି ପଦର ଅର୍ଥ କରାଯାଇଛି ନାଶ ଋଷି ଯଶନ ମତମ ଭିନ୍ନ ତେଣୁ ଋଷୟ ମହାଭାରତରେ ଯେତେବେଳେ ଧର୍ମପକ୍ଷ ପ୍ରଶ୍ନ ପଚାରିଛନ୍ତି ବନ ପର୍ବରେ ଯେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ତା'ଦେହରେ ଗୋଟିଏ ପ୍ରଶ୍ନ ଥିଲା କପନ୍ଥା କେଉଁଟା ପ୍ରକୃତ ପନ୍ଥା। ତେଣୁ ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ତର୍କ ଅପ୍ରତିଷ୍ଠ ଋଷୟ ବିଭିନ୍ନ ନାଶ ଋଷି ଯଶନ ମତଙ୍ଗ ଭିନ୍ନ ତର୍କ ଅପ୍ରତିଷ୍ଠ ତର୍କରେ କେଉଁଟା ଠିକ୍ ପନ୍ଥା ସେଇଟା ପ୍ରତିଷ୍ଠା କରିହେବ ନାହିଁ। ଜଣେ ତାର୍କିକ ଗୋଟେ ପନ୍ଥାକୁ ଠିକ୍ କଲା ପରେ ଆଉ ଜଣେ ତାର୍କିକ ସେ ତାକୁ କାଟି ଆଉ ଗୋଟେ ପନ୍ଥାକୁ ଠିକ୍ ଇଏ କରିବେ ନିର୍ଦ୍ଧାରଣ କରିବେ। ତେଣୁ ତର୍କରେ କେଉଁଟା ପ୍ରକୃତ ପନ୍ଥା ଆମେ ଜାଣିପାରିବା ନାହିଁ ପ୍ରତିଷ୍ଠା ହୋଇପାରିବ ନାହିଁ। ରୋଷେଇ ବିଭିନ୍ନ ତର୍କ ପ୍ରତିଷ୍ଠ ହୃଦୟ ବିଭିନ୍ନ ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛନ୍ତି ସତ୍ୟଗୁଣର ରଜଗୁଣର ତମଗୁଣର ସବୁ ଶାସ୍ତ୍ର ସବୁ ରହିଛନ୍ତି। ତେଣୁ ସେହି ସେହି ଗୁଣର ଦେବତାମାନଙ୍କୁ ସେ ପ୍ରାଧାନ୍ୟ ଦିଆହେଇଛି ସେଥିରେ ତେଣୁ ସେଥିରେ ମଧ୍ୟ କହିହେବ ନାହିଁ ଯେ କେଉଁଟା ଠିକ୍ ପନ୍ଥା। ଏବଂ ଋଷି କଥା କୁହାଯାଇଛି ନାଶ ଋଷି ଯଶ ମତଗୁଣ ଭିନ୍ନ ତାଙ୍କୁ ଋଷି କୁହାଯିବ ନାହିଁ ଯଦି ତାଙ୍କର ମତ ଅନ୍ୟ ଋଷିଙ୍କ ଠାରୁ ଭିନ୍ନ ନହେଲା। ଋଷି ପଦବାଚ୍ୟ ସେ ହେଲେ ନାହିଁ ସେ ଗୋଟେ ତାଙ୍କର ମତ ଦେବେ ତାହେଲେ ସେ ଋଷି ବୋଲି ପଦ ସ୍ୱୀକୃତ ହେବେ। ଏବଂ ମହାଜନ ଜନ ଗଧ ସେ ପନ୍ଥା ନାଶ ଋଷି ମତ ନାଶ ଋଷି ଯଶ ମତନ୍ନ ଭିନ୍ନ ଏ ଯେଉଁ ଯେଉଁ ଧର୍ମର ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ଧର୍ମର ତତ୍ତ୍ୱ ଏତେ ସହଜରେ ଜଣେ ଜାଣିପାରିବେ ନାହିଁ ବହୁତ ଗଭୀର ତତ୍ତ୍ୱ ଯେମିତି କ୍ଷୀରରେ ଘିଅ ଥିଲେ ମଧ୍ୟ ସମସ୍ତେ ଦେଖିପାରିବେ ନାହିଁ ତାର କୌଶଳରେ କ୍ଷୀରକୁ ଦହି ପକାଇ ତାକୁ ଲହୁଣୀ କରି ଏସବୁ କଲା ପରେ ଯାଇକି ଘିଅ ବାହାରିବ ସେଭଳି ଭାବରେ ଧର୍ମର ତତ୍ତ୍ୱ ମଧ୍ୟ ବହୁତ ଗଭୀର ରହିଛି। କିନ୍ତୁ ମହାଜନ ଜେନ ଗଦର୍ଶ ପନ୍ଥା ଋଷିମାନେ ଯେଉଁଟା କଥା କହିବେ ସେଇଟା ଯେ ଠିକ୍ ତା ନୁହଁ ବିଭିନ୍ନ ଋଷି ବିଭିନ୍ନ ପ୍ରକାର କଥା କହିଛନ୍ତି। ତେଣୁ ଯାହା ହଉ କିନ୍ତୁ ଇଏ କୁମାର ଇଏ ଋଷି ହେଲେ ମଧ୍ୟ ଇଏ ଜଣେ ମହାଜନ ମହାଜନମାନଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ଭାଗବତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ କହିଛନ୍ତି ସେ କଥା ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳିର୍ ବୟା ସଖୀ ବୟମ ଦ୍ୱାଦଶୈତି ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟମ୍ ବିଶୁଦ୍ଧମ ଦୁର୍ବଧ୍ୟମ ଯଜ୍ଞାନ୍ତ ଅମୃତମ ଅସ୍ମୃତି ଧର୍ମର ତତ୍ତ୍ୱକୁ ଜାଣିପାରିବେ ନାହିଁ ଏମିତିକି ଋଷିମାନେ ଜାଣିପାରିବେ ନାହିଁ ଧର୍ମ ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ କାରଣ ଧର୍ମକୁ କେବଳ ଭଗବାନ ହିଁ ଜାଣନ୍ତି ନହେବେ ଏମିତି ରୋଷେଇ ହଉ ଋଷିମାନେ ମଧ୍ୟ ଜାଣିପାରିବେ ନାହିଁ ନବେ ବିଦୁ ରୋଷେଇ ହଉ ନା ବି ଦେବା ଦେବତାମାନେ ମଧ୍ୟ ଜାଣିପାରିବେ ନାହିଁ ସିଦ୍ଧମାନେ ମୁଖ୍ୟମାନେ ଅସୁରମାନେ ବିଦ୍ୟାଧର ଚାରଣ ଏକ କଥା କ'ଣ କହିବା ଧର୍ମ ତତ୍ତ୍ୱ ଯଦି ଧର୍ମରାଜ ଯମରାଜ ଏ କଥା କହୁଛନ୍ତି ତାଙ୍କ ଦୂତମାନଙ୍କୁ ତେଣୁ ତାଙ୍କର ଦୂତମାନେ କହୁଛନ୍ତି ତାହେଲେ ଆଉ କେହି ଜାଣିନାହାନ୍ତି ଧର୍ମ ବିଷୟରେ ନା ନା ଜାଣିଛନ୍ତି ସ୍ୱୟମ୍ଭୁ ଏଇ ବାର ଜଣ ମହାଜନ ଜାଣିଛନ୍ତି ଧର୍ମର ତତ୍ତ୍ୱ ଦ୍ୱାଦଶୈତି ବି ଜାଣିମ ଏଇ ବାର ଜଣ ଜାଣନ୍ତି ଧର୍ମର ତତ୍ତ୍ୱ ଦ୍ୱାଦଶୈତି ବି ଜାଣିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଏ ଯେଉଁ ଧର୍ମ ଭାଗବତ ଧର୍ମ ଭଗବାନଙ୍କର ଯେଉଁ ଧର୍ମ ଭଗବାନ ଯେଉଁ ପ୍ରଣୟନ କରିଛନ୍ତି ନିୟମ ସେ ହେଉଛି ଧର୍ମ ତେଣୁ ସେମାନେ ଜାଣନ୍ତି ଧର୍ମ ସେ ତତ୍ତ୍ୱ ମହାଜନ ଦ୍ୱାଦଶୀ ବିଜାନିମ ଧର୍ମାନ୍ ଭାଗବତାନ୍ ଭଟ୍ଟା ଗୁହ୍ୟମ୍ ବିଶୁଦ୍ଧମ ଦୁର୍ବୋଧ୍ୟମ ଇଏ ହେଉଛି ବହୁତ ଗଭୀର ତତ୍ତ୍ୱ ଗୋପନୀୟ ତତ୍ତ୍ୱ ଏବଂ ବିଶୁଦ୍ଧ ଏ ଧର୍ମ ଯେଉଁଟାକ ଶ୍ରେଷ୍ଠ ଧର୍ମ ହେଉଛି ବିଶୁଦ୍ଧ ଧର୍ମ, ଏଥିରେ କୌଣସି ଗୁଣର ପ୍ରଭାବ ନଥାଏ। ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ, ଆକୁ ସହଜରେ ଜଣେ ବୁଝିପାରିବେନି, ବୋଧଗମ୍ୟ ହେବ ନାହିଁ। ତେଣୁକରି ମହାଜନ ଜନଗତ ସ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଦ୍ଧାରଣ କରିଯାଇଛନ୍ତି ସେ ହେଉଛି ପନ୍ଥା। ତେଣୁ ଇଏ ଋଷିମାନେ, ଇଏ ଋଷି ଚାରିଜଣ ଋଷି, ଏମାନେ ମଧ୍ୟ ମହାଜନ, କାରଣ ସେମାନେ ଭଗବାନଙ୍କ ବିଷୟରେ ଜାଣନ୍ତି, ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି। ତେଣୁ ଚାରୋଟି ସମ୍ପ୍ରଦାୟ ରହିଛି କଳିଯୁଗରେ, ଅନୁମତ ସମ୍ପ୍ରଦାୟ, ତାଦେହରୁ ଗୋଟିଏ ସମ୍ପ୍ରଦାୟ ଏହି ଋଷିମାନଙ୍କୁ ଆସୁଛି, ଅଥବା କଳ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟ ନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷତି ପାବନ। କଳିଯୁଗରେ ଚାରୋଟି ଅନୁମତ ସମ୍ପ୍ରଦାୟ ରହିଛନ୍ତି, ଏ ସମ୍ପ୍ରଦାୟରେ ଯେଉଁମାନେ ଆସୁନାହାନ୍ତି ତାଙ୍କର ମନ୍ତ୍ର ସବୁ ନିଷ୍ଫଳ ହୋଇଯିବ, ଶିବଜୀ କହୁଛନ୍ତି ପଦ୍ମ ପୁରାଣରେ। ତେଣୁ ଏ ଚାରୋଟି ସମ୍ପ୍ରଦାୟ ରହୁଛି ଶ୍ରୀ ଲକ୍ଷ୍ମୀ ସମ୍ପ୍ରଦାୟ, ଲକ୍ଷ୍ମୀଙ୍କଠାରୁ ଆସିଛି। ଯେଉଁ ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ, ଆମର ଏଇ ଯେଉଁ ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ, ବ୍ରହ୍ମାଙ୍କଠାରୁ ଆସିଛନ୍ତି ଏ ସମ୍ପ୍ରଦାୟ। ତେଣୁ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧବାଚାର୍ଯ୍ୟ, ଏବଂ ଏହି ସମ୍ପ୍ରଦାୟରେ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଆସି ଏ ଶିକ୍ଷା ଗ୍ରହଣ କରିଛନ୍ତି। ଭଗବାନଙ୍କର ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ନାହିଁ, କିନ୍ତୁ ସମସ୍ତ ସାଧାରଣ ଲୋକମାନଙ୍କୁ ଦେଖିବା ପାଇଁ ଭଗବାନ ନିଜେ ମଧ୍ୟ ଗୁରୁ ଗ୍ରହଣ କରି ଏହି ପରମ୍ପରାରେ ଶିକ୍ଷା ନେଇଛନ୍ତି, ମନ୍ତ୍ର ଗ୍ରହଣ କରିଛନ୍ତି, ଏବଂ ଆମେ ସେହି ପରମ୍ପରାରେ ଆସୁଛେ। ତେଣୁ ସେହିଭଳି ଭାବେ ରୁଦ୍ର ସମ୍ପ୍ରଦାୟ ରହିଛି, ଯେଉଁ ଶିବଜୀ, ଶିବଜୀଙ୍କ ପାଖରୁ ଗୋଟେ ସମ୍ପ୍ରଦାୟ ଆସୁଛି, ଯେଉଁ ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ, ଏବଂ ଚାରି କୁମାର ଏହି ଋଷିଙ୍କ କଥା କୁହାଯାଉଛି, ସେ ମଧ୍ୟ ଗୋଟେ ସମ୍ପ୍ରଦାୟ, ତାଙ୍କର ଗୋଟେ ସମ୍ପ୍ରଦାୟ ରହିଛି। ଚାରି ସମ୍ପ୍ରଦାୟ ତାଙ୍କର ସମ୍ପ୍ରଦାୟରେ କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ନିମ୍ବାକାଚାର୍ଯ୍ୟ। ତେଣୁ ଏମାନେ ଭଗବାନଙ୍କ ବିଷୟରେ ଜାଣନ୍ତି, କିନ୍ତୁ ତଥାପି ଯେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜଣେ ଜାଣିଯିବ ତାହା ନୁହଁ, ଭଗବାନଙ୍କର ତତ୍ତ୍ୱ କିଛି ଜାଣନ୍ତି ତାହା ନୁହଁ ଯେ ପୂର୍ଣ୍ଣ ଭାବରେ ସେ ଭଗବାନଙ୍କୁ ଜାଣିଯିବେ, ସେ କଥା ଏଠି କୁହାଯାଉଛି। ଋଷିମାନେ ନିଜେ କହୁଛନ୍ତି, ଆଡମିଟ୍ କରୁଛନ୍ତି, ବ୍ରହ୍ମା ମଧ୍ୟ ସେ କଥା କହିଛନ୍ତି ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ। ତେଣୁ ଏ ଋଷିମାନେ ମଧ୍ୟ ସେ କଥା, ଭଗବାନଙ୍କର ଯେଉଁ ଭାବ ଗମ୍ଭୀର କଥା ରହିଛି ତାହାର ପ୍ରକୃତ ଅର୍ଥ କ'ଣ, ତାତ୍ପର୍ଯ୍ୟ କ'ଣ, ସେମାନେ ସନ୍ଦେହ ରହିଛନ୍ତି। ଯଦିଓ ଜାଣୁଛନ୍ତି ପ୍ରକୃତରେ ଭଗବାନ ତାଙ୍କୁ ଅନୁଗ୍ରହ କରିଛନ୍ତି, ଭଗବାନ ତାଙ୍କୁ କୃପା କରିଛନ୍ତି, ଭଗବାନ ତାଙ୍କର ଯେଉଁ କଥାକୁ ବା ତାଙ୍କର ଯେଉଁ ଅଭିଶାପକୁ ଅନୁମୋଦନ କରିଛନ୍ତି, ତାଙ୍କ ପ୍ରତି ସେ କ୍ରୋଧିତ ହୋଇନୁହନ୍ତି, ଏକଥା ଜାଣିଛନ୍ତି, କିନ୍ତୁ ତଥାପି ସେ ତାଙ୍କର ଯେଉଁ ଚିନ୍ତାଧାରା ଅଛି ତା'ର ସମର୍ଥନ ପାଇଁ ଭଗବାନଙ୍କୁ ଏହିଭଳି ଭାବରେ କହୁଛନ୍ତି, କହୁଛନ୍ତି ପ୍ରଭୁ ନ ବୟଂ ଭଗବାନ ବିଦ୍ମ, ପ୍ରଭୁ ଭଗବାନ ଆପଣ ଭଗବାନ, ଆମେ ଆପଣଙ୍କର ଅଂଶ ହିସାବରେ ଆମେ କ'ଣ ଜାଣିପାରିବୁ ଆପଣଙ୍କୁ, ଆପଣ ଭଗବାନ, ପୂର୍ଣ୍ଣ ଐଶ୍ୱର୍ଯ୍ୟ ଆପଣ ରହିଛି, ଶ୍ରୀଶ୍ୱର୍ଯ୍ୟ ପୂର୍ଣ୍ଣ, ସମସ୍ତ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟସ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବନା, ଆପଣଙ୍କ ପାଖରେ ସମସ୍ତ ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ସମସ୍ତ ଫଳ ରହିଛି, ଯଶ ରହିଛି, ସୌନ୍ଦର୍ଯ୍ୟ ରହିଛି, ଜ୍ଞାନ ରହିଛି ଏବଂ ବୈରାଗ୍ୟ ରହିଛି। ଆମେ ଯେଉଁ କିଛି ଜ୍ଞାନ, ଆମେ ଆପଣଙ୍କର ଜ୍ଞାନ ଶକ୍ତିର ଅବତାର, ଆମେ ଯଦି କିଛି ବା ଜ୍ଞାନ ପାଇଛୁ ଆପଣଙ୍କ ଠାରୁ ହିଁ ପାଇଛୁ, ଆପଣ ହେଉଛନ୍ତି ପୂର୍ଣ୍ଣ, ଆମେ ହେଉଛୁ ଅଣୁ, ଆମେ ଆପଣଙ୍କର ଅଂଶ, ଆମେ କେବେ ଆପଣଙ୍କ ସହିତ ସମାନ ହୋଇପାରିବୁ ନାହିଁ ପ୍ରଭୁ। ତେଣୁ ଆପଣଙ୍କର କ'ଣ ଗଭୀର ଚିନ୍ତାଧାରା, ଆପଣଙ୍କର ମତ କ'ଣ, ଆପଣଙ୍କର କ'ଣ ଚିନ୍ତା କରୁଛନ୍ତି, ନା ଆପଣଙ୍କର ହୃଦୟରେ କ'ଣ ଅଛି ଭାବ, ସେଇଟାକୁ ଆମେ ଜାଣିନାହୁଁ ପ୍ରଭୁ। ନ ବୟଂ ଭଗବାନ ବିଦ୍ଵାନ୍ ତବ ଦେବ ଚିକିତ୍ସିତମ, ଆପଣ କ'ଣ ଚାହୁଁଛନ୍ତି କରିବା ପାଇଁ ଚିକିତ୍ସିତମ, ଭଗବାନଙ୍କ ଇଚ୍ଛାରେ ସବୁ ହେବ ନା, ଭଗବାନଙ୍କ ବିନା ଅନୁମତିରେ କିଛି ଘାସ ପତ୍ରଟି ହଟିପାରିବ ନାହିଁ। ସେଥିପାଇଁ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ, ଉପଦ୍ରଷ୍ଟା ହନୁମନ୍ତା ଚ ଭକ୍ତା ଭକ୍ତା ମହେଶ୍ୱର ପରମାତ୍ମେତି ଚାବ୍ୟୁକ୍ତ ଦେହସ୍ମିନ୍ ପୁରୁଷ ପର, ମୁଁ ହେଉଛି ଉପଦ୍ରଷ୍ଟା, ମୁଁ ହେଉଛି ସବୁ ଦେଖୁଛି, ବା ମୁଁ ହେଉଛି ଅଧ୍ୟକ୍ଷ, ଏଠି ଅଧ୍ୟକ୍ଷ ବି କୁହାଯାଇଛି, ତାଙ୍କୁ ଅଧ୍ୟକ୍ଷ ବୋଲି କୁହାଯାଏ, ସବୁ ଦେଖୁଛନ୍ତି ଦ୍ରଷ୍ଟା, ସେ ସବୁ ଦେଖୁଛନ୍ତି। ଉପଦ୍ରଷ୍ଟା ହନୁମନ୍ତା ଚ ସେ ହିଁ ଅନୁମତି ପ୍ରଦାନ କରୁଛନ୍ତି। ତାଙ୍କ ବିନା ଅନୁମତିରେ କିଛି ହୋଇପାରିବ ନାହିଁ, ଘାସ ପତ୍ରଟେ ମଧ୍ୟ ହଲିପାରିବ ନାହିଁ। ହନୁମନ୍ତାଚ ଏବଂ ସିଏ ହେଉଛନ୍ତି ଭର୍ତ୍ତା, ସିଏ ହେଉଛନ୍ତି ପାଳନକାରୀ, ସିଏ ସମସ୍ତଙ୍କୁ ପୋଷଣ କରୁଛନ୍ତି। ଭକ୍ତା ମଧ୍ୟ ସିଏ ହେଉଛନ୍ତି ଉପଭୋଗକାରୀ, ଭର୍ତ୍ତା ଭକ୍ତା ଯେ ମହେଶ୍ୱର ସିଏ ହେଉଛନ୍ତି ପ୍ରକୃତ ମାଲିକ ଏବଂ ସିଏ ହେଉଛନ୍ତି ପରମାତ୍ମା, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପେ ରହିଛନ୍ତି। ଯଦିଓ ଭଗବାନ ଏ ଭୌତିକ ଜଗତରେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପେ ରହନ୍ତି, କିନ୍ତୁ ଚିତ୍ ଜଗତରେ ସିଏ ଆଉ ପରମାତ୍ମା ରୂପେ ରୁହନ୍ତି ନାହିଁ। ତେଣୁ ଚିତ୍ ଜଗତରେ ଭଗବାନ ରୂପେ ରୁହନ୍ତି, ସେ ପରମାତ୍ମା ରୂପେ ରୁହନ୍ତି ନାହିଁ। ତେଣୁ ଏଠି ଭୌତିକ ଜଗତରେ ସେ ପରମାତ୍ମା ରୂପରେ ଖାଲି ଯେ ମନୁଷ୍ୟମାନଙ୍କ ହୃଦୟରେ ଅଛନ୍ତି ତା ନୁହଁ, ସମସ୍ତ ଜୀବମାନଙ୍କ ଭିତରେ ଅଛନ୍ତି ସିଏ। ଅଣୁ ପରମାଣୁରେ ମଧ୍ୟ ଭଗବାନ ପରମାତ୍ମା ରୂପରେ ରହିଛନ୍ତି। ତେଣୁ ରୂପଦ୍ରଷ୍ଟା ହନୁମନ୍ତାଚ ଭକ୍ତା ଭୋକ୍ତା ମହେଶ୍ୱର ପରମାତ୍ମିତି ଚାପି ଉକ୍ତ, ତାକୁ ମଧ୍ୟ ପରମାତ୍ମା ବୋଲି କୁହାଯାଉଛି। ଦେହସ୍ମିନ୍ ପୁରୁଷ ପର, ଯଦିଓ ଏ ଦେହରେ ଜଣେ ଆତ୍ମା ବି ଅଛନ୍ତି ଏବଂ ଭଗବାନ ପରମାତ୍ମା ଅଛନ୍ତି, ତେଣୁ ସିଏ ହେଉଛନ୍ତି ପରମାତ୍ମା। ଆମେ ହେଉଛେ ଅଣୁ ଆତ୍ମା, ସିଏ ହେଉଛନ୍ତି ପରମାତ୍ମା। ତେଣୁ ସେ କହୁଛନ୍ତି ଯେ ଆପଣଙ୍କର କ'ଣ ଚାହୁଁଛନ୍ତି ଦେବ ଚିକିତ୍ସିତମ, ଆପଣ ଯାହା ଚାହିଁବେ ତାହା ହିଁ ହେବ, ଆପଣଙ୍କର ବିନା ଅନୁମତିରେ କିଛି ହେଇପାରିବ ନାହିଁ। ତେଣୁ ଏ ପ୍ରଶ୍ନଟି ପଚରାଯାଏ, ତାହେଲେ ଜୀବ ଯେଉଁ ଆସୁଛି, ଜୀବ ଏ ବହୁତ ଜାଗାରେ ଘୁରୁଛି, ଏଇଟା ଭଗବାନଙ୍କ ଇଚ୍ଛା ଅନୁସାରେ ହେଉଛି? ଏଇଟା ବହୁତ ସୂକ୍ଷ୍ମ ପ୍ରଶ୍ନ। ଭଗବାନଙ୍କ ବିନା ଇଚ୍ଛାରେ କିଛି ହେଇପାରିବ ନାହିଁ, ତାହେଲେ ଆମେ ଯେଉଁ ଆସୁଛୁ ଏଠିକି, ଏଇଟା ମଧ୍ୟ ଭଗବାନଙ୍କ ଇଚ୍ଛା? ତେଣୁ ଏହି ପ୍ରଶ୍ନର ଉତ୍ତର ଦିଆଯାଏ ଯେ ଏଠି ଭଗବାନ ଚାହୁଁନାହାନ୍ତି ଆମେ ଆସୁ, ଭୌତିକ ଜଗତକୁ ଆସି କଷ୍ଟ ପାଉ, କିନ୍ତୁ ଭଗବାନ ଅନୁମତି ଦେଉଛନ୍ତି। କାହିଁକି ନା ଆମେ ଯେଉଁ ଭଗବାନ ଯେଉଁଭଳି ଭାବରେ ସ୍ୱତନ୍ତ୍ର ପୂର୍ଣ୍ଣ ସ୍ୱରାଟ, ସିଏ ପୂର୍ଣ୍ଣ ସ୍ୱତନ୍ତ୍ର ପୂର୍ଣ୍ଣ ସ୍ୱାଧୀନ ସିଏ, ଆମେ ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ କିଛି ସ୍ୱାଧୀନତା ରହିଛି। ତେଣୁ ଭଗବାନ ସେ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରନ୍ତି ନାହିଁ। ଏଇଥିପାଇଁ ଆମେ ଏଇ ଭୌତିକ ଜଗତରେ ଘୁରୁଛେ, ଆମେ ନିଜେ ଉପଭୋଗ କରିବା ପାଇଁ ଚାହୁଁଛେ। ପ୍ରକୃତରେ ଉପଭୋଗକାରୀ ହେଉଛନ୍ତି ଭଗବାନ, ଆମେ ଉପଭୋଗକାରୀ ନୁହଁ। କିନ୍ତୁ ଆମେ ଭାବୁଛେ ଆମେ ଉପଭୋଗ କରିବା, ଆମେ ଉପଭୋଗକାରୀ। ତେଣୁ ଭଗବାନ ଆମକୁ ଏହି ସୁଯୋଗ ପ୍ରଦାନ କରିଛନ୍ତି, ଅନୁମତି ଦେଇଛନ୍ତି, ଯଦିଓ ଭଗବାନ ଚାହୁଁନାହାନ୍ତି। ସେଇଥିପାଇଁ ବିଭିନ୍ନ ସମୟରେ ସେ ଆସନ୍ତି ଆମକୁ ଏହି ଭୌତିକ ଜଗତକୁ ଉଦ୍ଧାର କରିବା ପାଇଁ, ତାଙ୍କର ଜ୍ଞାନ ପ୍ରଦାନ କରନ୍ତି, ତାଙ୍କର ଭକ୍ତମାନଙ୍କ ମାଧ୍ୟମରେ ଏହି ଜ୍ଞାନକୁ ବିତରଣ କରନ୍ତି, ବଦ୍ଧଜୀବକୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରନ୍ତି। କିନ୍ତୁ ତଥାପି ଯଦି ଆମେ ତାକୁ ଗ୍ରହଣ ନ କରିବା, ସେଥିପାଇଁ ଆମେ ଭଗବାନ କ'ଣ କରିବେ? ତେଣୁ ଆମେ ଯେଉଁ ଏଠିକି ଆସିଛେ, ଏଇଟା ଭଗବାନଙ୍କର ଇଚ୍ଛା ଅନୁସାରେ ହେଇନି, ଏଇଟା ଆମ ଇଚ୍ଛା ଅନୁସାରେ ହେଇଛି। ଇଏ ବହୁତ ସୂକ୍ଷ୍ମ କଥା। ଭଗବାନ ଅନୁମତି ପ୍ରଦାନ କରିଛନ୍ତି, କାହିଁକିନା ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ଭଗବାନ ଉପଭୋଗ କରି ଆମେ ମଧ୍ୟ ଉପଭୋଗ କରିବା ପାଇଁ ଚେଷ୍ଟା କରୁ, ଆମର ମଧ୍ୟ ସେଇ ଉପଭୋଗର ଇଏ ରହିଛି, ଇଚ୍ଛା ରହିଛି। କିନ୍ତୁ ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମେ ଉପଭୋଗକାରୀ ନୁହଁ, ଭଗବାନ ହିଁ ଉପଭୋଗକାରୀ, ଆମର କର୍ତ୍ତବ୍ୟ ହେଉଛି ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା, ସିଏ ହେଉଛନ୍ତି ଉପଭୋଗକାରୀ, ଆମେ ତାଙ୍କୁ ଉପଭୋଗ ପ୍ରଦାନ କରିବା, ଏତିକି ଜ୍ଞାନ ନ ଆସିବା ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଘୁରି ବୁଲୁଥିବା। ସେଇ ଜ୍ଞାନ ଯେତେବେଳେ ଆମର ଆସିଯିବ, ସେତେବେଳେ ଆମେ ଭଗବାନଙ୍କ ସେବାରେ ଲାଗିବା। ତେଣୁ ଆମେ ଆଉ ଭୌତିକ ଜଗତରେ ରହିବା ନାହିଁ, ଆମେ ସେ ଭଗବତ ଧାମକୁ ଚାଲିଯିବା। ତେଣୁ ଭଗବାନଙ୍କର ଚିକିତ୍ସିତ ଭଗବାନ କ'ଣ ପାଇଁ, ଏହି ପ୍ରଶ୍ନଟି ଅଧିକାଂଶ ପ୍ରଶ୍ନ ପଚାରନ୍ତି, କାହିଁକି ଆମେ ଭୌତିକ ଜଗତରେ ପତନ ହେଲା ଆମର, କାହିଁକି? ତେଣୁ ପ୍ରଭୁପାଦ ମହାରାଜ ସେ ପ୍ରଶ୍ନର ଉତ୍ତରରେ କହନ୍ତି ଯେ ମନେକର ଆମେ ଯେଉଁ ଘରେ ରହିଯାଇଛେ, ଘରଟେ ନିଆଁ ଲାଗିଗଲା, ଘରେ ନିଆଁ ଲାଗିଗଲା ଆମେ କହିବାନି କାହିଁକି ନିଆଁ ଲାଗିଲା, କେମିତି ନିଆଁ ଲାଗିଲା କହିକି ବସି ସେଠି ବସିବାନି, ଚିନ୍ତା କରିବାନି କେମିତି ସେ ନିଆଁରୁ କେମିତି ଆମେ ନିଆଁକୁ ବନ୍ଦ କରି ଲିଭେଇବା, ଆଉ ସେଠୁ କେମିତି ମୁକୁଳି ଯିବା, ସେ କଥା ଚିନ୍ତା କରିବା। ତେଣୁ ଯେକୌଣସି କାରଣ ହଉ, ଆମେ ଏଇ ଭୌତିକ ଜଗତରେ ପତନ ହେଇଯାଇଛି। ଏଇ ନନ୍ଦତନ ଜାତିଙ୍କର ପତିତ ମା ବିଷମୀ ମହାମ ବୋଧ ହଉ, ଯେକୌଣସି ଉପାୟରେ ହଉ ଆମେ ପତିତ ହେଇଯାଇଛେ। ତେଣୁ ବର୍ତ୍ତମାନ ଆମର କର୍ତ୍ତବ୍ୟ ହେଉଛି, ଯେତେବେଳେ ଆମେ ଜାଣିଲେ ପ୍ରକୃତରେ ଏହି ସ୍ଥାନ ଆମର ପାଇଁ ଉପଯୁକ୍ତ ନୁହଁ, ଆମେ ଆମର ପ୍ରକୃତ ସ୍ଥାନ ହେଉଛି ଭଗବତ ଧାମ, ତେଣୁ ଆମେ ଭଗବାନ ପ୍ରାର୍ଥନା କରିବା ଆମକୁ ଏଠି ଉଦ୍ଧାର କରିବା ପାଇଁ। ଅୟି ନନ୍ଦତନ ଯ କିଙ୍କରଂ ପତିତଂ ମାଂ ବିଷମ ମାଂ ବୁଧୁ କୃପୟା ତୋ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶ ବିଚିନ୍ତୟ। ଭଗବାନଙ୍କୁ ଏଭଳି ଭାବେ ପ୍ରାର୍ଥନା କରିବା ଏଠି କେମିତି ତାଙ୍କୁ ଉଦ୍ଧାର ହେବା। ତେଣୁ ଚାରି କୁମାର କହୁଛନ୍ତି, ପ୍ରଭୁ ଆପଣଙ୍କର ଚିକିତ୍ସିତ, ଆପଣଙ୍କର କ'ଣ ଇଚ୍ଛା ସେଇଟାକୁ ଆମେ ଜାଣିପାରୁନ, ବିଦ୍ମ ନ ବୟଂ ବିଦ୍ମ ଆମେ ଜାଣିପାରୁନ। ଯଦିଓ ସେ ଯାହା ଜାଣିଛନ୍ତି ତାହା ଠିକ୍, କିନ୍ତୁ ତଥାପି ଭଗବାନ ପାଖରୁ ସେଇ କଥାକୁ ସମର୍ଥନ କରିବା ପାଇଁ ସେ ଚାହୁଁଛନ୍ତି। ତେଣୁ ଏ ସନ୍ଦେହରେ ବର୍ତ୍ତମାନ ଅଛନ୍ତି। ତେଣୁ କୃତୋମି ଅନୁଗ୍ରହ ସ୍ଥିତି, ପ୍ରଭୁ ଆପଣ ଯେଉଁ କହିଲେ ଆମେ ଯେଉଁ କାର୍ଯ୍ୟ କଲେ କରିଛୁ ଏଇଟା ଆପଣଙ୍କ ପ୍ରତି ଅନୁଗ୍ରହ ହେଇଛି। କୃତୋମି ଅନୁଗ୍ରହ ସ୍ଥିତି, ଆ ପୂର୍ବରୁ ଭଗବାନ ଯେଉଁ 11 ଶ୍ଳୋକରେ କଥା କହିଛନ୍ତି ତା ଦେହରେ ଏ କଥାଟି କହିଛନ୍ତି ଭଗବାନ, ଆପଣମାନେ ମୋତେ ଅନୁଗ୍ରହ କରିଛନ୍ତି, ଆମେ କ'ଣ ଭଗବାନଙ୍କୁ ଅନୁଗ୍ରହ କରିପାରିବା, ଭଗବାନଙ୍କୁ ଅନୁଗ୍ରହ ବା କୃପା ଆମେ କ'ଣ କରିପାରିବା। ଭଗବାନଙ୍କର କୃପା ଆମେ ଆମର ପ୍ରକୃତ କାବ୍ୟ, ଆମର କ'ଣ କୃପା ଭଗବାନ କରିବା, ଆମେ ହେଉଛୁ ଅଣୁବସ୍ତୁ, ଆମେ ଭଗବାନ ହେଉଛନ୍ତି ବିଭୁ ବସ୍ତୁ, ଆମେ କ'ଣ ଭଗବାନ କୃପା କରିବା ବା ଅନୁଗ୍ରହ କରିବା। ତେଣୁ ଭଗବାନ କୃପା ହେଲେ ହିଁ ଆମେ ପ୍ରକୃତରେ ଜୀବନରେ ସିଦ୍ଧି ଲାଭ କରିପାରିବା, କିନ୍ତୁ ଆମ କୃପାରେ କ'ଣ ଭଗବାନ ସିଦ୍ଧି ଲାଭ କରିବେ ନା କ'ଣ? ଭଗବାନ ଭଗବାନ କହିଲେ ସେ କଥା ଅବଶ୍ୟ, ମୁଁ ଯେଉଁ ଏତେ ମୋର ଦଶ ପ୍ରାପ୍ତ ହେଇଛି ଆପଣଙ୍କ କୃପାରୁ ପ୍ରାପ୍ତ ହେଇଛି, ଏଇଟା ଭଗବାନଙ୍କର ବିନମ୍ରତା, ଭଗବାନଙ୍କର ଯେଉଁ ଶକ୍ତି, ଇଏ ହେଉଛି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଭଗବାନ ସବୁ ଶକ୍ତି ଯେଉଁ ପାଇଛନ୍ତି ସେ ଅନ୍ୟ କାହାର ଅନୁଗ୍ରହରେ ପାଇନାହାନ୍ତି ବା କିଛି ଚେଷ୍ଟା କରି ପାଇନାହାନ୍ତି, ତପସ୍ୟା କରି ପାଇନାହାନ୍ତି, ସେ ସବୁ ସ୍ୱାଭାବିକ ତାଙ୍କ ପାଖରେ ସେଇଟା ରହିଛି, ସ୍ୱାଭାବିକ ଭାବରେ ସେ ସବୁ ରହିଛି, ତାଙ୍କର ଜ୍ଞାନ ବଳ କ୍ରିୟା ଏସବୁ ସ୍ୱାଭାବିକ ଭାବରେ ରହିଛି, କାହାର ଅନୁଗ୍ରହ ବା କୃପାରୁ ସେ ପାଇନାହାନ୍ତି। ଏଇ ଯେଉଁ ଭଗବାନ କହୁଛନ୍ତି ତୁମର ଅନୁଗ୍ରହ ମୁଁ ପ୍ରାପ୍ତ ହେଲି ଯେଉଁ କୁହାଯାଉଛି, ଏଇଟା ଭକ୍ତ ବତ୍ସଳତା, ଭଗବାନଙ୍କର ଭକ୍ତ ବତ୍ସଳତା ଏଇ କହିବାକୁ ପଡ଼ିବ। ଭଗବାନ ଭକ୍ତଙ୍କ ପ୍ରତି ବହୁତ ପ୍ରୀତ, ଭକ୍ତ ବତ୍ସଳ, ସେଇଥିପାଇଁ ସେ ନିଜେ ଭାବୁଛନ୍ତି, ଏମିତି ଭାବିଥାଇ ପାରନ୍ତି ଭଗବାନ ଯେ ମୁଁ ଏଇ ଯେଉଁ ଦୋଷ ପ୍ରାପ୍ତ ହେଉଛି ଭକ୍ତଙ୍କ ପାଖରୁ, ଭକ୍ତ ଏବଂ ଭଗବାନଙ୍କର ଯେଉଁ ପ୍ରେମର ଆଦାନ ପ୍ରଦାନ ରହୁଛି ଏ ସେ ପ୍ରକୃତରେ ଭକ୍ତ ଏଇଟାକୁ ଗ୍ରହଣ କରନ୍ତି, ଭଗବାନଙ୍କର ଭଗବତ ଭକ୍ତ ବତ୍ସଳତା ଦେଖାଉଛନ୍ତି। ନାରଦମୁନି ଯେତେବେଳେ ଯାଇଛନ୍ତି ଦ୍ୱାରକାକୁ ଭଗବାନ ଲୀଳା କରୁଛନ୍ତି, 16108 ରାଣୀଙ୍କର 16108 ମହଲରେ ରହି ଲୀଳା କରୁଛନ୍ତି। ତେଣୁ ନାରଦମୁନିଙ୍କର କୌତୁହଳ ହେଲା, ନାରଦମୁନି ଜାଣିବା ପାଇଁ ଚାହିଁଲେ କିଭଳି ଭଗବାନ ଲୀଳା କରୁଛନ୍ତି। ତେଣୁ ପ୍ରତି ମହଲରେ ପହଞ୍ଚିଲା ବେଳକୁ ଭଗବାନ କ'ଣ କରୁଛନ୍ତି, ଯାଇ ନାରଦମୁନିକୁ ତାଙ୍କର ପାଦ ଧୌତ କରି ତାଙ୍କୁ ପୂଜା କରୁଛନ୍ତି, କେଉଁଠି ଭଗବାନ ତାଙ୍କ ସ୍ତ୍ରୀଙ୍କ ସହିତ ପତ୍ନୀଙ୍କ ସହିତ ବସି କଥାବାର୍ତ୍ତା ହେଉଛନ୍ତି, କେଉଁଠି ପୋଷାକ ଖେଳୁଛନ୍ତି, କେଉଁଠି ମନ୍ତ୍ରଣା କରୁଛନ୍ତି ତାଙ୍କର ପାର୍ଶ୍ୱମାନଙ୍କ ସହିତ, କେଉଁଠି ପିଲାମାନଙ୍କ ସହିତ ଖେଳୁଛନ୍ତି, ଏହିଭଳି ଭାବରେ ବିଭିନ୍ନ 16108 ମହଲରେ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି। ଏବଂ ନାରଦମୁନି ଦେଖି ସେ ଆସି ଉଠି ଯାଇକି ତାଙ୍କର କାର୍ଯ୍ୟ ବନ୍ଦ କରି ନାରଦମୁନି ପୂଜା କରୁଛନ୍ତି। ତେଣୁ ଭକ୍ତଙ୍କୁ ଯେଉଁ ପୂଜା କରାଯାଏ ଏଇଟା ଭଗବାନଙ୍କର ଭକ୍ତ ବତ୍ସଳତା, ଭକ୍ତକୁ ପୂଜା କରି ଯେ ପ୍ରକୃତରେ ସେ ମହତ ହେଇଛନ୍ତି ତା ନୁହଁ, କିନ୍ତୁ ଭଗବାନଙ୍କର ଏ ମହତ୍ତା ବା ମହତ୍ ଗୁଣ ଯେ ତାଙ୍କର ଯେଉଁ ଅଂଶ ରହିଛନ୍ତି ଭକ୍ତମାନେ ମଧ୍ୟ ସେ ପୂଜା କରୁଛନ୍ତି। ତେଣୁ ଭଗବାନଙ୍କୁ ଆମେ କ'ଣ ଅନୁଗ୍ରହ କରିପାରିବା, ଭଗବାନଙ୍କର ଅନୁଗ୍ରହ କୃପାରୁ ହିଁ ଆମେ ଜୀବନରେ ସିଦ୍ଧି ଲାଭ କରିପାରିବା, କିନ୍ତୁ ଭଗବାନ କହୁଛି ମୁଁ ଯେଉଁ ସିଦ୍ଧି ଲାଭ କରିଛି ଭକ୍ତଙ୍କର ଅନୁଗ୍ରହରୁ, ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ ଯହତ୍ ଅଧ୍ୟକ୍ଷ, ଆପଣ ହେଉଛନ୍ତି ଅଧ୍ୟକ୍ଷ, ଆପଣ ସବୁକିଛିର ମାଲିକ, ଆପଣ ଆମେ ଆପଣଙ୍କର ସେବକ, ଈଶ୍ୱର ପରମ କୃଷ୍ଣ, ଈଶ୍ୱର ଏକଲେ ଈଶ୍ୱର କୃଷ୍ଣ, ଭଗବାନ ହେଉଛନ୍ତି ଏକମାତ୍ର ଈଶ୍ୱର, ଅନ୍ୟମାନେ ହେଉଛନ୍ତି ତାଙ୍କର ଆର୍ ସବୁ ଭୃତ୍ୟ, ଆଉ ସମସ୍ତ ହେଉଛି ତାଙ୍କର ଭୃତ୍ୟ ବା ତାଙ୍କର ସେବକ, କିନ୍ତୁ ଭଗବାନ ମଧ୍ୟ ତାଙ୍କର ଭୃତ୍ୟଙ୍କର ଭୃତ୍ୟ ହେଇଯାଆନ୍ତି, ତାଙ୍କ ସେବକଙ୍କର ସେବକ ହେଇଯାଆନ୍ତି। ତେଣୁ ଭଗବାନ ଅର୍ଜୁନଙ୍କର ସାରଥି ହେଇକି କାର୍ଯ୍ୟ କଲେ, ସାରଥି ପାରସ୍ୟ ସେବନ ସୌଖ୍ୟ ଦୌତ୍ୟ ବିରାସନାନୁଗମନ ସ୍ତବନ ପ୍ରଣାମ ଏହିଭଳି ଭାବରେ ଭାଗବତ ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଏଇଟା କୁହାଯାଇଛି। ଯେତେବେଳେ ପରୀକ୍ଷିତ ମହାରାଜ ରାଜ୍ୟ ଶାସନ କରୁଥିଲେ, ସମସ୍ତ ସ୍ଥାନକୁ ଯାଉଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମସ୍ତ ଦେଶକୁ ଯାଉଥିଲେ କେମିତି ଭାବରେ ଶାସନ ଚାଲିଛି ଦେଖିବା ପାଇଁ, ତେଣୁ ପ୍ରଜାମାନେ ତାଙ୍କୁ ବିଭିନ୍ନ ପ୍ରକାର ଭଗବାନଙ୍କର ଲୀଳାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଉଥିଲେ। କିଭଳି ଭଗବାନ ସାରଥି ହିସାବରେ କାର୍ଯ୍ୟ କରିଥିଲେ, ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ତାହା କୁହାଯାଉଛି। ସାରଥ୍ୟ ପାରିଷଦ ସେବନଂ ସୌଖ୍ୟ ଦୌତୀୟ, ଭଗବାନ ତାଙ୍କର ଭକ୍ତ ପାଇଁ କ'ଣ ନ କରନ୍ତି। କେତେବେଳେ ସାରଥି ହୋଇକରି କାର୍ଯ୍ୟ କରିଛନ୍ତି, ଅର୍ଜୁନଙ୍କର ରଥରେ ସାରଥି ହୋଇକରି କାର୍ଯ୍ୟ କରିଛନ୍ତି, ଭଗବାନ ରଥରେ ସାରଥି ହୋଇକରି ଅର୍ଜୁନ ଭଗବାନଙ୍କୁ ଦେଉଛନ୍ତି, ଆଦେଶ ଦେଉଛନ୍ତି। ସେନୋର ଉଭୟ ମଧ୍ୟ ରତନ ସା ପାଇଁ ଅଚ୍ୟୁତ ଅର୍ଡ଼ର ଦେଉଛନ୍ତି, ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କର ଅଚ୍ୟୁତ, ଇଏ ଅର୍ଡ଼ର ଦେଉଛନ୍ତି, ଦ୍ୱିତୀୟ ଅର୍ଡ଼ର ଦେଉଛି ମାଲିକ, ଭଗବାନ ଠିକ୍ ଅଛି କହିକି ନେଇଯାଉଛନ୍ତି। ଭଗବାନ ଯେଉଁଭଳି ଭାବରେ ଆଦେଶ ପ୍ରାପ୍ତ ହେଲେ, ଆଦେଶ ପ୍ରାପ୍ତ ହୋଇ ସେନୋର ଉଭୟ ମଧ୍ୟ ନେଇକି ରଖିଦେଉଛନ୍ତି। ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବେ ମହାରଥା ଉଆଜ ପାର୍ଥ ପ୍ରସିଦ୍ଧାନ ସମବେଦାନ କୁରୁନୀତି, ପାର୍ଥ ଦେଖ ଏଇ ଗୁରୁମାନେ ଅଛନ୍ତି ଏଇଠି। ସାରଥି ପାର୍ଷଦ ସାରଥି ହେଇକରି ସେ ତାଙ୍କ ସେବା କରୁଛନ୍ତି, ତାଙ୍କ ନୃତ୍ୟଙ୍କର ସେବା ସେ କରୁଛନ୍ତି ବା ଅର୍ଡ଼ର ଦେଲେ ଅଚ୍ୟୁତ। ସେଥିପାଇଁ ଅଚ୍ୟୁତ ଅବଶ୍ୟ ଅର୍ଜୁନ ଯେଉଁ କହିଲେ, ଅର୍ଜୁନ ଜାଣିଛନ୍ତି ଭଗବାନଙ୍କ ପୋଜିସନ, ଭଗବାନଙ୍କ ସ୍ଥିତିକୁ ଜାଣିଛନ୍ତି, ସେଥିପାଇଁ ସେ ଯେଉଁ କହିଲେ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଅଚ୍ୟୁତ କହିବାର ଉଦ୍ଦେଶ୍ୟ ହେଉଛି ଆପଣ ଅଚ୍ୟୁତ, ଆପଣ ହେଉଛନ୍ତି ଭଗବାନ, ଆପଣଙ୍କର ସ୍ଥାନରେ କେବେ ଚ୍ୟୁତ ହୁଅନ୍ତି ନାହିଁ, ଆପଣ ଆପଣ ଭଗବାନ, କିନ୍ତୁ ତଥାପି ଆପଣ ମୋର ସାରଥି ହୋଇଛନ୍ତି, ମୋର ସେବକ ହୋଇଛନ୍ତି ଆଜି, ତେଣୁ ମୁଁ ଆପଣଙ୍କର ଆପଣ ଯେହେତୁ ସାରଥି ହୋଇଛନ୍ତି ସେଥିପାଇଁ ମୁଁ ଆପଣଙ୍କୁ ନିର୍ଦ୍ଦେଶ ଦେଉଛି, ଆପଣଙ୍କୁ ଅର୍ଡ଼ର ଦେଉଛି ଏ ସେନାର ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ। ସାରଥି ପାରିଷଦ ସେବନଂ ସୌଖ୍ୟ ଦୌତ୍ୟ, ପାରିଷଦ ହୋଇକି ସେବା କରୁଛନ୍ତି ଭଗବାନ, ତାଙ୍କ ପାଣ୍ଡବମାନଙ୍କ ପାର୍ଷଦ ହୋଇକି ରହିଛନ୍ତି, ତାଙ୍କୁ ବିଭିନ୍ନ ପ୍ରକାର ଉପଦେଶ ଦେଉଛନ୍ତି, ବିଭିନ୍ନ ପ୍ରକାର ଉପଦେଶ ଦେଉଛନ୍ତି ଏବଂ ସେବନଂ ଏହିଭଳି ଭାବରେ ତାଙ୍କର ସେବା କରୁଛନ୍ତି, ତାଙ୍କର ଭକ୍ତମାନଙ୍କ ସେବା କରୁଛନ୍ତି। କେତେବେଳେ ସଖ୍ୟ ହିସାବରେ ଅର୍ଜୁନଙ୍କ ସହିତ ସଖ୍ୟ ହିସାବରେ କାର୍ଯ୍ୟ କରୁଛନ୍ତି, ଅର୍ଜୁନଙ୍କର ସଖା ଭକ୍ତମାନେ କିଏ ତାଙ୍କ ସହିତ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ରହିଛନ୍ତି, ଅର୍ଜୁନ ଭଗବାନଙ୍କର ସହିତ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହୋଇଥିଲେ। ଦୁଇ ପ୍ରକାର ସଖ୍ୟ ରହିଛି, ଗୋଟେ ହେଉଛି ବିଶ୍ରମ ସଖ୍ୟ, ଆଉ ଗୋଟେ ହେଉଛି ସଶ୍ରମ୍ଭ ସଖ୍ୟ। ବିଶ୍ରମ୍ଭ କହିଲେ ସମ୍ମାନ ସହକାରେ, ଆଉ ଗୋଟେ ସଖ୍ୟ ହେଉଛି ସମ୍ଭ୍ରମ, ବିଶ୍ରମ୍ଭ ବା ଯାହା ହଉ ସେ ଗୋଟେ ସଖ୍ୟ ହେଉଛି ତାଦେହରେ କୌଣସି ସମ୍ଭ୍ରମତା ନାହିଁ, ବିଶ୍ରମ୍ଭ ସଖ୍ୟ ସେଇଟା। ଯେମିତି ବୃନ୍ଦାବନରେ ଭଗବାନ ସହିତ ଏ ଯେଉଁ କିଏ ସୁବଳ, ସୁଦାମା ଇତ୍ୟାଦି ଏମାନେ ସବୁ ଭଗବାନଙ୍କ ସଖା ଥିଲେ, ଶ୍ରୀଦାମା ଇତ୍ୟାଦି ଯୋଗ କୃଷ୍ଣ ଏସବୁ ରହିଛନ୍ତି, ତାଙ୍କର ଆଠ ଜଣ ପ୍ରିୟ ସଖା ରହିଛନ୍ତି ବୃନ୍ଦାବନରେ। ଦଶମ ସ୍କନ୍ଧ ପନ୍ଦର ଅଧ୍ୟାୟରେ କୁହାଯାଇଛି ଏମାନେ ସବୁ ଭଗବାନଙ୍କର ଯେତେ ସଖା ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ସଖା ଏମାନେ, ଯୋଗ କୃଷ୍ଣ, ଅଂଶ, ଶ୍ରୀଦାମ, ସୁବଳ, ଅର୍ଜୁନ, ବିଶାଳ, ଋଷଭ, ଓଜସ୍ୱିନ, ଦେବପ୍ରସ୍ଥ, ବରୁଥକ, ଏଇ ଆଠ ଜଣ ଭଗବାନଙ୍କର ଆଠ ଦିଗରେ ରକ୍ଷା କରନ୍ତି, ଭଗବାନଙ୍କୁ ଯୁଆଡ଼େ ଯାଉଥିଲେ ଆଠ ଦିଗରେ ରହିଥାନ୍ତି, ଏବଂ ତାଙ୍କର ମୁଖ୍ୟ ହେଉଛନ୍ତି ଭଦ୍ରସେନ। ତାଙ୍କର ସଖାମାନଙ୍କର ଯେଉଁ ଅଛନ୍ତି ଅଷ୍ଟ ସଖା, ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଭଦ୍ରସେନ, ଏସବୁ ରହିଛନ୍ତି ଭଗବାନଙ୍କ ସଖା ହିସାବରେ ରହିଛନ୍ତି। କେତେବେଳେ ଭଗବାନ କାନ୍ଧ ଉପରେ ଚଢ଼ି ଯାଉଛନ୍ତି, ଭଗବାନ ମଧ୍ୟ ତାଙ୍କୁ କାନ୍ଧରେ ବସିକି ନେଉଛନ୍ତି। ଉବାହ କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାମାନ ପାଖରେ ଯେତେବେଳେ ପରାଜିତ ହୋଇଯାଉଛନ୍ତି ତାଙ୍କର କାନ୍ଧରେ ବସେଇକି ନେଉଛନ୍ତି। କିନ୍ତୁ ଅର୍ଜୁନ ଯଦିଓ ଭଗବାନଙ୍କ ସହିତ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଥିଲେ, କିନ୍ତୁ ତଥାପି ଅର୍ଜୁନଙ୍କର ବିଶ୍ରମ୍ଭ ସଖ୍ୟ ଥିଲା, ଏ ସମ୍ଭ୍ରମ ସଖ୍ୟ ଥିଲା। ଯେତେବେଳେ ଭଗବାନଙ୍କ ବିଶ୍ୱରୂପ ଦେଖିଲେ ସେତେବେଳେ ସେ ପ୍ରାର୍ଥନା କଲେ, ପ୍ରଭୁ ମୋତେ କ୍ଷମା କରିବେ, ମୁଁ ଆପଣଙ୍କୁ ସାଧାରଣ ମୋର ସଖା ହିସାବରେ ବହୁତ ପ୍ରକାର ଆପଣ ପୁରସ୍କାର କରିଛି ଓ ଅପମାନ କରିଛି, ସଖୀ ଜିମତ୍ୱା ପ୍ରସଭଂ ଯଦୁକ୍ତଂ ହେ କ୍ରିଷ୍ଣ ହେ ଯାଦବ ହେ ସଖେତି अजानतं मयि मनन्त वेदं मया प्रमादात् प्रणयेन पापि सकेति मत प्रभु मुझे अपन सखा हिसाब से कितने अपमान करती प्रसवम जदुत्तम मुझे अपन को बहुत तिरस्कार कथा कही हे कृष्ण हे जादव ये भाव में डाकी आम मैं भगवान कृष्ण भी डाकुचे किंतु अर्जुन कहीं क्षमा प्रार्थना कले मुझे कृष्ण भी डाकदेली ता कारण विश्वनाथ प्रभु ठाकुर आश्रय कौन भगवान को जो डाकुले से कृष्ण बोली अर्जुन डाकुले हे कृष्ण से मनर भाव था जे तुम्हें वसुदेव पुत्र तेणु तुम्हारे वसुदेव एत उन्नत योद्धा नुहटी कि मोर पिता पांडु ये समग्र पृथ्वी को जय कर भाव कृष्ण भी डाकुले जो जादव भी डाकुले तांकर भाव कौन थी ना तुम्हें जदुकूल आम गुरुकूल आसचु ये पांच पुत्र थे तार जो जदात महाराज जदात महाराज जो बहुत करते जो क्या देवजानी को देवजानी हो शुक्राचार्य कन्या एवं शुक्राचार्य थे से समय राजा असुर राजा विश्वकर्मा से थे पुरोहित तेणु विश्वकर्मा कन्या शर्मिष्ठा एवं शुक्राचार्य कन्या देवजानी ये दुज बहुत सखी हिसाब से गोटे थर स्नान करुला बेल पुष्करणी से उल्लग्न स्नान करुले से समय शिवजी आस देखिले तेणु समस्ते भय कर आसी सांगे सांगे से वस्त्र परिधान करुले से कथा देखला बेलू देवदानी जो देखिले वस्त्र को पिंधि शर्मिष्ठा बोधे एका भाया वस्त्र राजा आनी वस्त्र एका भाया वस्त्र आनी बोधे एक तेणु देवदानी बहुत क्रोधित हो गले तू गोटे राधार झी मु ब्राह्मण कन्या तू गोटे राधार कन्या है मोर वस्त्र को परिधान करदेलु भाई बहुत प्रकार अपमान सूचक कथा कहते तेणु शर्मिष्ठा तांकर अन्य सखी मान सहित देवजानी को नहीं गोटे कूर पकईदे से लग्न अवस्था रही कूर पकईदे पड़ेगले तेणु से ही समय जजाति महाराज जा पहुँची जजाति महाराज दैवक्रमे तृषा होता से तृषा मेटापी से कूर पाखे पहुँची जाती कि देखा बेल गोटे उल्लग्न कन्या रही तेणु से जो उतरी रही उतरी पकईदे से परिधान कले तापर तक हाथ धरी आणिले उद्धार कले तेणु देवजानी कहले जे राज सी जापारे राज बेसू से कहले आपण मोर हस्त कन्या मान हस्त धारण कले हस्त ग्रहण कले पाणी ग्रहण कले तेणु आपण मोर पति हे बहुत पाणी ग्रहण कराए हस्त ग्रहण कराए हस्त बांटी पड़े तेणु आपण मोर तेणु सी जो जाणिले ये हूँ ब्राह्मण कन्या मुझे क्षत्रिय निजकूल ब्राह्मण होती उच्चकूल तेणु से मना करदे कि देवजानी कहले जे ना प्रकृत मुझे ब्राह्मण पुत्र बहुत करें कारण तर पिता शुक्राचार्य जे कि जानी मृत्युंजय मंत्र मृत्यु गोटे मृत व्यक्ति को जीवित करदे पारे तेणुक देवरा देवता मानक गुरु बृहस्पति से मंत्र जान नथिले तेणु तांकर पुत्र पज को पठे देवजानी जो शुक्राचार्य पठे शिक्षा ग्रहण करने शुक्राचार्य जदि समस्त शिक्षा दौले कि मृत्युंजय मंत्री दौन मृत्यु संजीवनी मंत्र को देन तेणु असुर मैने बहुत चेष्टा कले यू हत्या करने कारण देवता मानकर ये पुत्र इंद्र कौन बृहस्पति पुत्र ये जो ये मंत्री शिखीगले मृत्यु संजय मंत्र शिखीगले देवता मैंने आमको जय करे से हत्या करदे कि जिते थर हत्या करते शुक्राचार्य जीवित करदे तेणु गोटे थर कौन कले ना ये हत्या करी ତାକୁ ପୋଡ଼ି ଚୁର ଚୁଣ ଚୁଣା କରିଦେଇକିରି ସେ ଗୁଣ୍ଡ ଉପରେ ପକାଇକିରି ଗୋଟେ ପାନୀୟରେ ଦେଇଦେଲେ ଶୁକ୍ରାଚାର୍ଯ୍ୟଙ୍କୁ, ଶୁକ୍ରାଚାର୍ଯ୍ୟ ପାନ କରିଦେଲେ। ତେଣୁ ଯେତେବେଳେ ଶୁକ୍ରାଚାର୍ଯ୍ୟ ପାନ କରିସାରିଲା ପରେ ଯେତେବେଳେ ଜାଣିଲେ ଏଇଭଳି ଭାବରେ ମୃତ୍ୟୁବରଣ କରିଛି ଇଏ କ'ଣ କ'ଣ ତାଙ୍କ ନା କଚ କଚ ମୃତ୍ୟୁବରଣ କରିଛି। ତେଣୁ ତାପରେ ସେ ସେଠି ମନ୍ତ୍ର ଦେଲେ ତାଙ୍କୁ 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 ମନ୍ତ୍ର ସଞ୍ଜୀବନୀ ମନ୍ତ୍ର ପ୍ରଦାନ କରି ତାଙ୍କୁ ବଞ୍ଚାଇଦେଲେ ଏବଂ ତାଙ୍କୁ ଏଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କଲେ। ତେଣୁ କାହିଁକିନା ସେ ବଞ୍ଚିଗଲା ପରେ ସେ ତାଙ୍କର ପୁଣି ଭିତରୁ ବାହାରିବେ ନା, ତେଣୁ ସିଏ ମୃତ୍ୟୁବରଣ କରିବେ ଶୁକ୍ରାଚାର୍ଯ୍ୟ। ତେଣୁ ସିଏ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଲେ ଏବଂ ସିଏ ଯେତେବେଳେ ପେଟରୁ ବାହାରିକି ଆସିଲେ ସେତେବେଳେ ଇଏ ମୃତ୍ୟୁବରଣ କରିଯାଇଥିଲେ ଆକୁ ମଧ୍ୟ ସେ ଉଦ୍ଧାର କରିଦେଲେ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଇକି। ତେଣୁ ଯେତେବେଳେ ବର୍ତ୍ତମାନ ତାଙ୍କର କାର୍ଯ୍ୟ ସିଦ୍ଧି ହୋଇଗଲା କଚଙ୍କର, ତେଣୁ ସେ ଯେତେବେଳେ ଯିବା ପାଇଁ ଚାହୁଁଛନ୍ତି ସେହି ସମୟରେ ଦେବଯାନୀ କହିଲେ ତାଙ୍କୁ ବିବାହ କରିବା ପାଇଁ, କିନ୍ତୁ କଚ କହିଲେ ନା ମୁଁ ତୁମକୁ ବିବାହ କରିବି ନାହିଁ, କାହିଁକିନା ତୁମେ ମୋର ଗୁରୁଙ୍କର କନ୍ୟା, ମୋର ଭଉଣୀ ହେବେ ଭଉଣୀ ହେବ, ତେଣୁ ମୁଁ ତୁମକୁ ବିବାହ କରିବି ନାହିଁ। ତେଣୁ ଦେବଯାନୀ ତାଙ୍କୁ ଅଭିଶାପ ଦେଲେ, କହିଲେ ତୁମ ଯେଉଁ ମନ୍ତ୍ରଟି ପାଇଗଲ ସେ ମନ୍ତ୍ରଟି ବୁଲିଯିବ। ତେଣୁ କଚ ମଧ୍ୟ ତାଙ୍କୁ ଅଭିଶାପ ଦେଲେ ତୁମେ କୌଣସି ବ୍ରାହ୍ମଣ ପୁତ୍ରକୁ ବିବାହ କରିପାରିବ ନାହିଁ। ତେଣୁ ଏହିଭଳି ଭାବରେ ଘଟଣା ହେଇଛି, ସେଥିପାଇଁ ଦେବଯାନୀ ବିବାହ କଲେ ଗଜାତିଙ୍କୁ ବିବାହ କଲେ। କିନ୍ତୁ ସେ ଗୋଟିଏ ସର୍ତ୍ତ କରିଥିଲେ ଯେ ଦେବଯାନୀ ଯେତେବେଳେ ଉଦ୍ଧାର ହେଇକି ଆସିଲେ ସେତେବେଳେ ସେ ଆଉ ରହିବା ପାଇଁ ଚାହୁଁନଥିଲେ ସେ ରାଜ୍ୟରେ, କାହିଁକିନା ଦେବ ଶର୍ମିଷ୍ଠା ଏଭଳି ତାଙ୍କୁ ଅପମାନ କରିଛନ୍ତି। ତେଣୁ ଶୁକ୍ରାଚାର୍ଯ୍ୟ ଏବଂ ଦେବଯାନୀ ମିଶି ଚାଲିଯାଉଥିଲେ, ତେଣୁ ବୃଷପର୍ବା ତାଙ୍କ ପଛରେ ତାଙ୍କୁ ବହୁତ ଅନୁରୋଧ କଲେ। ଅନୁରୋଧ କଲା ପରେ ଦେବଯାନୀ କହିଲେ ଯଦି ସିଏ ମୋର ଦାସ ହେଇକି ରହିବ ମୁଁ ବିବାହ କରିବି ଯିବି, ସିଏ ମୋର ଦାସ ହେଇକି ଯିବ ଯଦି ତା ରହିବି ନ ରହିବି ନାହିଁ। ତେଣୁ ସେଥିରେ ରାଜା ରାଜି ହେଲେ। ତେଣୁ ଯେତେବେଳେ ଦେବଯାନୀ ବିବାହ କଲେ ଯଯାତି ମହାରାଜଙ୍କୁ, ସେତେବେଳେ ଶର୍ମିଷ୍ଠା ଦାସୀ ହେଇକି ଯାଇଥିଲେ, ଯଦିଓ ସେ ରାଜକୁମାରୀ କିନ୍ତୁ ସେ ଦାସୀ ହେଇକି ରହିଥିଲେ। ତେଣୁ ଦେବଯାନୀ ଗୋଟେ ସର୍ତ୍ତ କରିଥିଲେ ଯଯାତି ମହାରାଜଙ୍କୁ ଯେ ଆପଣ ଏ ଶର୍ମିଷ୍ଠା ମୋର ଦାସୀ ସହିତ କୌଣସି ସମ୍ପର୍କ ରଖିବେ ନାହିଁ। କିନ୍ତୁ ଯେତେବେଳେ ଶର୍ମିଷ୍ଠା ଚାହିଁଲେ ଯଯାତି ମହାରାଜ ସହିତ ସଙ୍ଗ କରି ପୁତ୍ର ସନ୍ତାନ ଉତ୍ପନ୍ନ କରିବା ପାଇଁ, ଏ କ୍ଷତ୍ରିୟର ଧର୍ମ, କ୍ଷତ୍ରିୟ କାହିଁ ଯେକୌଣସି ବ୍ୟକ୍ତିର ଧର୍ମ, ଜଣେ ଯଦି ଚାହୁଁଛି ପୁତ୍ର ସନ୍ତାନ କରିବା ପାଇଁ ସେ ତା ସହିତ ସଙ୍ଗ କରିବେ। ତେଣୁ ସେ ତାଙ୍କ ସହିତ ସଙ୍ଗ କରି ତାଙ୍କର ତିନୋଟି ପୁତ୍ର ଜାତ ହେଇଛନ୍ତି ଏବଂ ଦେବଯାନୀଙ୍କର ଦୁଇଟି ପୁତ୍ର, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଦେବଯାନୀଙ୍କର, ସେ ହେଉଛନ୍ତି ଯଦୁ ଯଦୁ ତୁର୍ବସୁନା କ'ଣ, ସିଏ ହେଉଛନ୍ତି ତିନି ଜଣ ଅଛନ୍ତି, ଅନୁ ଦ୍ରୁହୁ ଏବଂ ପୁରୁ, କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ। ତେଣୁ ଯେତେବେଳେ ଦେବଯାନୀ ଜାଣିଲେ ଯେ ଶର୍ମିଷ୍ଠାଙ୍କ ସହିତ ସଙ୍ଗ କରି ତିନୋଟି ସନ୍ତାନ ଯାହାଜ କରିଛନ୍ତି, ସେତେବେଳେ ଦେବଯାନୀ ପଳାଇ ଆସିଥିଲେ ତାଙ୍କର ପିତାଙ୍କ ପାଖକୁ। ତେଣୁ ଯଯାତି ମହାରାଜ ମଧ୍ୟ ତାଙ୍କ ପଛରେ ଗଲେ ଏବଂ ଶୁକ୍ରାଚାର୍ଯ୍ୟ ଯେତେବେଳେ ଏକଥା ଜାଣିଲେ ସେତେବେଳେ ସେ କ୍ରୋଧ ପ୍ରକାଶ କରି ତାଙ୍କୁ ଅଭିଶାପ ଦେଇଦେଲେ, ତାଙ୍କୁ ଅକାଳ ବାର୍ଦ୍ଧକ୍ୟ ହେଇଯାଉ। ତେଣୁ ତାପରେ ଯେତେବେଳେ ସେ ଅନୁରୋଧ କରିଥିଲେ ସେତେବେଳେ ସେ କହିଲେ ତୁମେ ଏଟାକୁ ଏକ୍ସଚେଞ୍ଜ କରିପାରିବ, ଆମେ ଯେଉଁ ଟ୍ରେନ୍ ଟିକେଟ୍ ଆଣୁଛେ ସେଥିରେ ଲେଖା ହେଉଛି ନଟ୍ ଏକ୍ସଚେଞ୍ଜେବୁଲ, ଏଇଟା ଏକ୍ସଚେଞ୍ଜ କରିହେବନି, କିନ୍ତୁ ଇଏ ତ ଆଉ ଫେରେଇ ନେଇପାରିବନି, କିନ୍ତୁ କହିଲେ ତୁମେ ଏକ୍ସଚେଞ୍ଜ କରିପାରିବ। ତେଣୁ ସିଏ ତାଙ୍କର ପୁତ୍ରମାନଙ୍କୁ ସବୁ କହିଲେ ଯେ ତାଙ୍କର ବାର୍ଦ୍ଧକ୍ୟ ନେଇ ପିଲାମାନେ ତୁମର ଯୌବନ ପ୍ରଦାନ କର, କିନ୍ତୁ ଜ୍ୟେଷ୍ଠ ପୁତ୍ର ଯଦୁ ସେଥିରେ ରାଜି ହୋଇନଥିଲେ, ଅନ୍ୟ ପୁତ୍ରମାନେ ମଧ୍ୟ ରାଜି ହୋଇନଥିଲେ, କିନ୍ତୁ କନିଷ୍ଠ ପୁତ୍ର ବହୁତ ଆଗ୍ରହର ସହିତ ପ୍ରଦାନ କରିଥିଲେ। ସେ କହିଥିଲେ ମୁଁ ତ ଉତ୍ତମ ପୁତ୍ର ହୋଇପାରିଲି ନାହିଁ, କାହିଁକିନା ଉତ୍ତମ ଚିନ୍ତିତ ପୂଜା, ଉତ୍ତମ ପୁତ୍ର ସିଏ ଯେ ପିତାଙ୍କର ମନମାଛା ଅନୁସାରେ କାର୍ଯ୍ୟ କରନ୍ତି, କିନ୍ତୁ ଆପଣ ମୋତେ କହିବାକୁ ପଡ଼ିଲା ତେଣୁ ମୁଁ ମଧ୍ୟମ ହୋଇଗଲି। ମଧ୍ୟମ କିଏ ନା ପ୍ରୋକ୍ତକାରୀ ମଧ୍ୟମ, କହିଲା ପରେ ଯଦି ଜଣେ କରିବ ସେ ହେଉଛି ମଧ୍ୟମ ପୁତ୍ର। ଆଉ ଅଧମ ଅଶ୍ରୟା ପୂର୍ଜ୍ୟା, ଅଧମ ଯିଏ ସେ ଅଶ୍ରଦ୍ଧାର ସହିତ କାର୍ଯ୍ୟ କରିବେ, ଏବଂ ଯେଉଁମାନେ ଅକର୍ତ୍ତା ଉଚ୍ଚରିତ ପିତୃ, ଯେଉଁମାନେ କହିଲେ ମଧ୍ୟ ପିତା କହିଲେ ମଧ୍ୟ ସେ କାର୍ଯ୍ୟ କରନ୍ତି ନାହିଁ, ସେମାନେ ମୂତ୍ର ସହିତ ସମାନ। ତେଣୁ ଯାହା ହଉ, ତେଣୁ ଏଠି ଇଏ ଯେଉଁ କହୁଥିଲେ ଯାଦବ କହିବାର ଉଦ୍ଦେଶ୍ୟ ହେଉଛି ଯଯାତି ମହାରାଜଙ୍କ ପରେ ଯଦୁ ରାଜା ହୋଇନଥିଲେ, ରାଜା ହେଲେ ପୁରୁ କନିଷ୍ଠ ପୁତ୍ର ହୋଇକରି ମଧ୍ୟ ସେ ରାଜା ହେଲେ, କାହିଁକି ଦଧାତି ମହାରାଜଙ୍କର ଅଭିଶାପ ଥିଲା। ତେଣୁ ଯଦୁବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ, ତେଣୁ ସେ ରାଜା ହୋଇପାରିବେ ନାହିଁ। ଆମେ ଆସୁଛୁ ଗୁରୁକୂଳରେ, ତେଣୁ ଆମେ ରାଜା ହେବୁ। ତେଣୁ ସେ ଯେତେବେଳେ କହୁଥିଲେ ହେ କୃଷ୍ଣ ହେ ଯାଦବ, ଯାଦବ କହୁଥିଲେ, ସେତେବେଳେ ତାଙ୍କର ଏହି ଭାବ ଥିଲା, ତୁମେ ରାଜା ହୋଇପାରିବନି, ଆମେ ରାଜା ହେବୁ, ଏହି ଭାବ ଥିଲା। ସେଥିପାଇଁ ସେ ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି। ପିଦେବ ପୁତ୍ର ସେ ସଖୈବ ଚକ୍ଷୁ ପ୍ରିୟା ପ୍ରିୟ ହର୍ଷିଦେବ ସୋଢ଼ ପ୍ରଭୁ ମୋତେ କ୍ଷମା କରନ୍ତୁ। ତେଣୁ ଏହିଭଳି ଭାବରେ ଭଗବାନ କେତେବେଳେ ସାରଥି ହୋଇକି ରହୁଛି କାର୍ଯ୍ୟ କରିଛନ୍ତି, କେତେବେଳେ ପାର୍ଷଦ ହିସାବରେ କାର୍ଯ୍ୟ କରୁଛନ୍ତି ବା ସଭାପତି ହିସାବରେ କାର୍ଯ୍ୟ କରିଛନ୍ତି, ବିଭିନ୍ନ ପ୍ରକାର ସେବା କରିଛନ୍ତି, କେତେବେଳେ ସଖ୍ୟ ହିସାବରେ କାର୍ଯ୍ୟ କରିଛନ୍ତି, କେତେବେଳେ ଦୌତ ହୋଇକି ମଧ୍ୟ ଯାଇଛନ୍ତି। ଭଗବାନ ପଠାଇଲେ, ଭଗବାନ ପଠାଇଲେ ଯୁଧିଷ୍ଠିର ମହାରାଜ ଶାନ୍ତିଦୂତ ହିସାବରେ, ସେ ଯାଇକିରି ଶାନ୍ତିଦୂତ ହିସାବରେ ପାଞ୍ଚଗଣ୍ଡି ଗ୍ରାମ ମାଗିଲେ, ହସ୍ତିନାପୁରରେ ଶାନ୍ତି କହିଲେ, ଶାନ୍ତି ଆମେ ଚାହୁଁଛେ, ଯୁଧିଷ୍ଠିର ମହାରାଜ ଚାହୁଁଛନ୍ତି ଶାନ୍ତି। ଯଦିଓ ପରମାନେ ବହୁତ ପ୍ରକାର ତାଙ୍କ ପ୍ରତି ଅପରାଧ କରିଛନ୍ତି, ତାଙ୍କୁ ମାରିଦେବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ତଥାପି ଯୁଧିଷ୍ଠିର ମହାରାଜ ସବୁ ସହି ନେଇଥିଲେ। ସେ ଚାହୁଁଥିଲେ ଆମେ ବର୍ତ୍ତମାନ ଶାନ୍ତିରେ ରହିବା, ଆମର ତାଙ୍କର ପ୍ରକୃତ ନ୍ୟାଯ୍ୟ ଦାବି ହେଉଛି ସମଗ୍ର ପୃଥିବୀର ସେ ରାଜା, କାରଣ ସେ ରାଜସ୍ୱ ଯଜ୍ଞ କରିଥିଲେ। କିନ୍ତୁ ତାଙ୍କ ପକ୍ଷେ ଅଧା ଯଦି ଦେଇଦେଇଥିଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ହୋଇଥାନ୍ତେ, ଭଗବାନ ସେ କଥା କହିଲେ। କିନ୍ତୁ ଅଧା କ'ଣ, ପାଞ୍ଚଗଣ୍ଡି ଗ୍ରାମକୁ ମଧ୍ୟ ସେ ଦେଲେ ନାହିଁ, ପାଞ୍ଚଗଣ୍ଡି ଗ୍ରାମ ନଦେଇ କହିଲେ ଗୋଟିଏ ଶିକ୍ଷାକୁ ମେଦିନୀ ମଧ୍ୟ ଦେବି ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ଯାଇକିରି ଦୌତ୍ୟଗିରି କରିଛନ୍ତି, ଦୂତ ହିସାବରେ ଯାଇଛନ୍ତି, ମେସେଞ୍ଜର ପୋଷ୍ଟିଅନ୍ ହିସାବରେ ଯାଇଛନ୍ତି, ସେ ଦୌତ୍ୟଗିରି କରିଛନ୍ତି ସେ। ଏବଂ ବିରାସନାନୁଗମନ, ବିରାସନ ଯେତେବେଳେ ଯୁଦ୍ଧ ହେଉଥିଲା ମହାଭାରତ ଯୁଦ୍ଧରେ, ପାଣ୍ଡବ ପକ୍ଷ ପାଣ୍ଡବମାନେ ଶୋଇଯାଉଥିଲେ ରାତିରେ, କିନ୍ତୁ ଭଗବାନ ବୀର ଆସନରେ ରହିକିରି ଜଗିକି ରହୁଥିଲେ, କାଳେ ଶତ୍ରୁପକ୍ଷ କି ଆକ୍ରମଣ କରିବେ କି ରାତିରେ। ଗୋଟାଏ ଦିନ ରହିଲେନି ଆମର ଇଏ ଯେଉଁ ରହିଛନ୍ତି ଅଶ୍ୱତ୍ଥମା, ଆଉ ତିନି ଜଣ ଥିଲେ, ଅଶ୍ୱତ୍ଥମା, କୃପାଚାର୍ଯ୍ୟ ଆଉ ଆଉ ଜଣେ, ତିନି ଜଣ ଆସି ରାତାରାତି ସମସ୍ତଙ୍କୁ ହତ୍ୟା କରିଦେଲେ, ଅଶ୍ୱତ୍ଥମା, କୃପାଚାର୍ଯ୍ୟ ଆଉ ଜଣେ, ତିନି ଜଣ ବଞ୍ଚିକି ରହିଥିଲେ ପୌରବମାନଙ୍କ ପକ୍ଷରୁ। ସେଇ ତିନି ଜଣ ଥିଲେ, ପାଣ୍ଡବମାନଙ୍କ ପାଖରେ ଜଣେ ଗୋଟିଏ ଅକ୍ଷୌଣୀ ସୈନ୍ୟ ଥିଲେ, ଅନ୍ତିମରେ ଅଠର ଅକ୍ଷୌଣୀ ସୈନ୍ୟରୁ 17 ଅକ୍ଷୌଣୀ ସୈନ୍ୟ ମୃତ୍ୟୁବରଣ କରିଥିଲେ, ଗୋଟିଏ ଅକ୍ଷୌଣୀ ସୈନ୍ୟ ପାଣ୍ଡବମାନଙ୍କ ପାଖରେ ଥିଲେ। ଏ ଯେଉଁ ଆମର ଦ୍ରୁପଦଙ୍କ ପୁତ୍ର ହେଉଛନ୍ତି କିଏ, ଦୃଷ୍ଟଦ୍ୟୁମ୍ନ ପାଖରେ ସହିତ ଗୋଟିଏ ଅକ୍ଷୌଣୀ ସୈନ୍ୟ ରହିଥିଲେ ଅନ୍ତିମ ଦିବସରେ, ଯେଉଁ ଅଷ୍ଟାଦଶ ଦିବସରେ। କିନ୍ତୁ ଭଗବାନ ନେଇଯାଇଥିଲେ, ପାଣ୍ଡବମାନ ନେଇ ଅଲଗା ଅଲଗା ଚାଲିଯାଇଥିଲେ। ତେଣୁ ଇଏ ଆସି କୃପାଚାର୍ଯ୍ୟ, କୃତବର୍ମା ଆଉ ଅଶ୍ୱତ୍ଥମା, ଏ ତିନି ଜଣ ଆସି ରାତାରାତି ସମସ୍ତଙ୍କୁ ହତ୍ୟା କରିଦେଲେ, ପାଣ୍ଡବ ପାଞ୍ଚ ପୁତ୍ରକୁ ମଧ୍ୟ ହତ୍ୟା କରିଦେଲେ। ତେଣୁ ଭଗବାନ ବୀରସନରେ ଜଗିକି ରହୁଥିଲେ, ଶତ୍ରୁପକ୍ଷ କାଳେ କିଏ ଆସି ଆକ୍ରମଣ କରିବ, କେହି ଆକ୍ରମଣ କରିପାରୁନଥିଲେ, ପାଣ୍ଡବମାନେ ସୁରକ୍ଷିତ ରହିଥିଲେ। କିନ୍ତୁ ଗୋଟିଏ ଦିନ ଜଗିଲେନି, ଆସି ସବୁ ଇଏ ହେଇଗଲା, ସମସ୍ତଙ୍କୁ ହତ୍ୟା କରିଦେଲେ ଆସି। ଯାହା ହଉ, ଏଇଭଳି ଭାବରେ ଭଗବାନ ତାଙ୍କର ଭକ୍ତମାନଙ୍କ ସେବା କରନ୍ତି। ବିରାସନାନ ଗମନମ ସ୍ତବନ ପ୍ରଣାମା, କେତେବେଳେ ତାଙ୍କୁ ଯୁଧିଷ୍ଠିର ପ୍ରଣାମ କରୁଛନ୍ତି, ତାଙ୍କୁ ସ୍ତବ କରୁଛନ୍ତି। ସ୍ନିଗ୍ଧେଷୁ ପାଣ୍ଡୁଷୁ ଜଗତ ପ୍ରଣତିଞ୍ଚ ବିଷ୍ଣୁ, ବିଷ୍ଣୁ ଭଗବାନ ଯିଏକି ଜଗତ ସମସ୍ତ ଜଗତ ତାଙ୍କୁ ପ୍ରଣାମ କରନ୍ତି, ସେଇ ବିଷ୍ଣୁ ସେଇ ପାଣ୍ଡବମାନଙ୍କୁ ପ୍ରଣାମ କରୁଥିଲେ। ଭକ୍ତିଙ୍କର ନୃପତି ଚରଣାର ବିନ୍ଦେ, ନୃପତି ଯୁଧିଷ୍ଠିର ମହାରାଜଙ୍କର ତାଙ୍କୁ ମଧ୍ୟ ସେ ପ୍ରଣାମ କରୁଥିଲେ ଭଗବାନ। ଏହିପରି ଭାବରେ ଯେତେବେଳେ ପରୀକ୍ଷିତ ମହାରାଜ ଦେଶ ଶାସନ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିଲେ, ସେମାନେ ପ୍ରଜାମାନେ ଏହିଭଳି ଭାବରେ ଭଗବାନ ଲୀଳାକୁ ପ୍ରଦର୍ଶନ କରୁଥିଲେ। ତେଣୁ ପରୀକ୍ଷିତ ମହାରାଜ ବହୁତ ଖୁସି ହେଇ ତାଙ୍କୁ ସବୁ ବହୁତ ମୂଲ୍ୟବାନ ଉପହାର ସବୁ ପ୍ରଦାନ କରୁଥିଲେ। ଏସବୁ ବର୍ଣ୍ଣନା କରାଯିବ, ଆଗତ ପ୍ରଥମ ସବୁ ଷୋଳଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭଗବାନ ତାଙ୍କର ଭକ୍ତମାନଙ୍କ ପ୍ରତି କେତେ କୃପାମୟ, ଏ କଥା ଚିନ୍ତା କରୁଛନ୍ତି ଚାରି କୁମାର। ତେଣୁ ସେ କହୁଛନ୍ତି ଯେ ପ୍ରଭୁ ଆପଣଙ୍କର ନ ଭୟଂ ଭଗବାନ ବିଦ୍ମ ତବଦେବ ଚିକିତ୍ସିତ କୃତମି ଅନୁଗ୍ରହ ସ୍ଥିତି। ଆପଣ କହୁଛନ୍ତି ଆମେ ଆପଣଙ୍କୁ ଅନୁଗ୍ରହ କରିଛୁ, ଆପଣ କ'ଣ ଆମେ ଅନୁଗ୍ରହ କରିବୁ, ପ୍ରଭୁ ଆପଣ ହିଁ ଆମକୁ ଅନୁଗ୍ରହ କରୁଛନ୍ତି, ଆପଣ ଦର୍ଶନ ଦେଲେ ଆମକୁ, ଏଠିକି ଆସିବା ପାଇଁ ଆପଣ ଅନୁମତି ପ୍ରଦାନ କଲେ, ଅନ୍ୟ ସବୁ 6 ଗେଟ୍ରେ କେହି ବାଧା ଦେଇନଥିଲେ, ଏଇ ଗେଟ୍ରେ ଯେଉଁ ବାଧା ଦିଆହେଲା ସେଥିପାଇଁ ଆମେ ଅଭିଶାପ ଦେଇଥିଲୁ, ସେଇଟା ଆମର ଭୁଲ ହୋଇଯାଇଛି। ତେଣୁ ଯାହା ଦଶଲକ୍ଷ ପ୍ରଭାସ ସେ ପ୍ରଭୁ ଆପଣ ଯେଉଁ କଥା କହୁଛନ୍ତି ଆମେ ଆପଣଙ୍କୁ ଅନୁଗ୍ରହ କଲୁ, ଏହା ପ୍ରକୃତିରେ ଆପଣ ଆମକୁ ଉପହାସ କରୁଛନ୍ତି ନା ଥଟ୍ଟା କରୁଛନ୍ତି ନା କ'ଣ, ଆପଣ କ'ଣ ଇଚ୍ଛା, କ'ଣ ଚିକିତ୍ସା ଦିଏ, ଆପଣ କ'ଣ ଚାହୁଁଛନ୍ତି ପ୍ରଭୁ? ଆପଣ ଚାହିଁଲେ ଆମକୁ ଦଣ୍ଡ ପ୍ରଦାନ କରିପାରନ୍ତି, ଆପଣ ଚାହିଁଲେ ଆମେ ଯେଉଁ ଦଣ୍ଡଟି ଦେଇଛୁ ସେଇଟାକୁ କ'ଣ ଇଏ କରିଦେଇପାରନ୍ତି, ମାନେ ବିଫଳ କରିଦେଇପାରନ୍ତି। ଆଉ ପରେ ଭଗବାନ କହିବେ ଏ ଯେଉଁ ବ୍ରହ୍ମସାପକୁ ଭଗବାନ ବିଫଳ କରିଦେଇପାରିବେ, ଯେଉଁଭଳି ଭାବରେ ଅମ୍ବରୀଶ ମହାରାଜଙ୍କୁ ଦୁର୍ବାସମୁନୀ ହତ୍ୟା କରିବା ପାଇଁ ଚାହୁଁଥିଲେ କିନ୍ତୁ ଭଗବାନ ସେଇଟା ବିଫଳ କରିଦେଲେ, ସେଇଟା ସଫଳ ହୋଇପାରିଲା ନାହିଁ, ବିଫଳ ହୋଇଗଲା। ଭଗବାନ ଇଚ୍ଛାରେ ଅଶ୍ୱତ୍ଥାମା ଛାଡ଼ିଥିଲେ ଯେଉଁ ଅସ୍ତ୍ର ବ୍ରହ୍ମାସ୍ତ୍ର, ପରୀକ୍ଷିତ ମହାରାଜ ମୃତ୍ୟୁବରଣ କରିଥାନ୍ତେ କିନ୍ତୁ ଭଗବାନ ସେଇଟାକୁ ବିଫଳ କରିଦେଲେ। ତେଣୁ ଭଗବାନ ଯାହା ଚାହିଁବେ ତାହା କରିପାରିବେ, ଚାରି କୁମାର କିନ୍ତୁ ଜାଣିଛନ୍ତି। ତେଣୁ ଭଗବାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ହାତ ଯୋଡ଼ିକରି ଭଗବାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ନବୟଂ ବିଦ୍ମ, ନବୟଂ ଭଗବାନ ବିଦ୍ମ ତବ ଦେବ ଚିକିତ୍ସିତମ। ଆପଣଙ୍କର ଯେଉଁ କ'ଣ ଇଚ୍ଛା କ'ଣ ଚାହୁଁଛନ୍ତି କରିବା ପାଇଁ ଆପଣଙ୍କ ଇଚ୍ଛା ହିଁ ହେବ, ଆମର ଇଚ୍ଛା ହୋଇପାରିବ ନାହିଁ, ଭଗବାନ ଯାହା ଚାହିଁବେ ତାହା ହିଁ ହେବ। ସେଥିପାଇଁ ଆମର ଗୋଟେ ରହିଛି କଥାରେ, ଇଂରାଜୀରେ କଥା ରହିଛି, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ଆମେ ଚିନ୍ତା କରୁଛେ କିନ୍ତୁ ଭଗବାନ ଯଦି ଅନୁମତି ନଦେବେ ତାହା ହୋଇପାରିବ ନାହିଁ। ତେଣୁ ପ୍ରଭୁ ଆପଣ ଯାହା ଚାହିଁବେ ତାହା ହିଁ ହେବ, ଆମ ଇଚ୍ଛାରେ ସବୁ ହୋଇପାରିବ, ଆମେ ଯେଉଁ କରିବେ ସଂକଳ୍ପ କରୁଛେ ଭଗବାନ ସେଟାକୁ ଅନୁମୋଦନ କଲେ ହିଁ ସେଇଟା ସଂକଳ୍ପ ସିଦ୍ଧ ହେଉଛି। ବର୍ଣ୍ଣନା କରାଯାଇଛି ସେ କଥା ଯେ ତବ ଇଚ୍ଛାରେ ହିଁ ସବୁକିଛି ହେଉଛି। ଭକ୍ତିମନ ଠାକୁର ସେଇଟା ସଙ୍ଗୀତ ଗାନ କରିଛନ୍ତି, ତବ ଇଚ୍ଛା ମୋତେ ବ୍ରହ୍ମା କରେଣ ସୁଜନ, ତବ ଇଚ୍ଛା ମୋତେ ଶିବ କରେଣ ସଂହାର, ତବ ଇଚ୍ଛା ମୋତେ ମାୟା ରଚେ କାରାଗାର। ଭଗବାନଙ୍କ ଇଚ୍ଛା ହିଁ ସବୁ ହେବ, ଅନ୍ୟ କାହାର ଇଚ୍ଛା ସେଇ ହେଇପାରିବନି, ଯିଏ ଯାହା ଇଚ୍ଛା କରିବ ଭଗବାନ ସେଇଟାକୁ ଯଦି ଅନୁମତି ଦେବେ ତାହେଲେ ସେଇଟା ହୋଇପାରିବ, ନହେଲେ ହୋଇପାରିବ ନାହିଁ। ତେଣୁ ପ୍ରଭୁ ଆପଣ ଯାହା ଚାହୁଁଛନ୍ତି ତାହା ହିଁ ହେଉ, ଆପଣ ଆମର ଯେଉଁ କାର୍ଯ୍ୟ କରିଛୁ, ଯେଉଁ ଅଭିଶାପ ଦେଇଦେଇଛୁ, ସେଟାକୁ ଆପଣ ମୋତେ ବିପଳି କରିଦେଇପାରନ୍ତି, ବିପଳିକୃତ କରିଦେଇପାରନ୍ତି, ଆପଣଙ୍କ ଇଚ୍ଛା, ଆପଣ ଯାହା ଚାହିଁବେ ତାହା ହିଁ ହେଉ। ଆପଣ କ'ଣ ଚାହୁଁଛନ୍ତି ସେଇଟା ଠିକ୍ ଭାବରେ କୁହନ୍ତୁ ପ୍ରଭୁ। ଆପଣ ଯେଉଁ ଆମକୁ କହୁଛନ୍ତି ଆମେ ଆପଣଙ୍କୁ ଅନୁଗ୍ରହ କଲୁ, ଏ କ'ଣ ଆପଣଙ୍କୁ କ'ଣ ଅନୁଗ୍ରହ କଲୁ? ପ୍ରକୃତରେ ଆପଣ ହିଁ ଆମକୁ ଅନୁଗ୍ରହ କରନ୍ତୁ, ଆପଣ କୃପା କରନ୍ତୁ, ଆପଣ କ'ଣ ଚାହୁଁଛନ୍ତି ଏଇଟା ସ୍ପଷ୍ଟ ଭାବରେ କୁହନ୍ତୁ, ଆମେ ବୁଝିପାରୁନାହୁଁ। 11 ଶ୍ଳୋକରେ ଯେଉଁ କହିଲେ ଭଗବାନ, ଏମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ, ପ୍ରକୃତରେ ଭଗବାନ କ'ଣ ଚାହୁଁଛନ୍ତି ଏମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଆମେ ସେଦିନ ଆଲୋଚନା କରିଥିଲେ ସେ କଥା, ଭଗବାନ ପ୍ରକୃତରେ ଆମେ ପ୍ରଶଂସା କରୁଛନ୍ତି ନା ତିରସ୍କାର କରୁଛନ୍ତି, ଏ କଥାକୁ ସେ ବୁଝିପାରିଲେ ନାହିଁ। ତେଣୁ ଚାରି କୁମାର ଭଗବାନ ପ୍ରାର୍ଥନା କରୁଛନ୍ତି, ଆପଣ ସବୁ ବର୍ଣ୍ଣନା କରାଯିବ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଗୌରମାନନ୍ଦେ।